श्रीमद्भागवतम दशम स्कंद 33 अध्याय श्लोक 38। ब्रह्मरात्र उपावृते वासुदेवानुमोदिता अनिच्छन्त्यो जजुर्गोप्यः स्वगृहान् भगवत्प्रियः। तेणु ये जो प्रश्न पचारे परीक्षित महाराज जो भगवान कहीं बड़ी आप तो काम जदुपति कृतवान भाई जुगुप्सितम एवली निंदनीय कार्य पर दाराभिमर्शनम अन्य स्त्री सहित कहीं रास नृत्य करते ये जो प्रश्न ये प्रश्नर उत्तर रे सुखदेव गोस्वामी 38 रु 39 ए 11 श्लोक तार उत्तर दे। आज आम शेष 2 श्लोक पाठ करवा गत काली आम 37 पर्यंत श्लोक कही तेणु 38 श्लोक यही श्लोक कहुचे कथा। ब्रह्मरात्र उपावृते से खाली गोटे रात्रि नाला से ब्रह्मरात्रि जोग दे ब्रह्मरात्रि पर्यंत से लीला चली ब्रह्मा गोटे दिन भगवदगीत वर्णना कर सहस्र युग पर्यंतम कहले गोटे दिव्य युग सत्य तृतीया द्वापर कली ये 4 युग मिसले गोटे दिव्य युग हो तेणु ये केवल कलिजुगर परिमाण हूँ 432,000 वर्ष तार 2 गुण हूँ द्वापर परिमाण तार 3 गुण त्रेता युगर परिमाण कलिजुगर 4 गुण सत्य युगर परिमाण यही भाव सत्य त्रेता द्वापर कली ये 4 युग मिसले हम 43,20,000 वर्ष तेणु ये सहस्र 1,000 गुणिले जी हम सी हूँ ब्रह्मा गोटे दिन एवं से भाई भाव में तेह रात्र विदो जना तेणु ये गोटे रात्रि 432 कोटी वर्ष मिसी तेणु आम यहाँ चिंता करा जा विश्वनाथ चक्रवर्ती ठाकुर भावार्थ कहे तेणु ये जो कह ब्रह्मरात्रे ब्राह्मे मुहूर्ते उपावृते ब्रह्मा जब रात्रि पाईगला सका मुहूर्त ब्रह्म मुहूर्त हो गला से ही समय उपावृते कहले प्राप्त ब्रह्मा जो ब्रह्म मुहूर्त हो गला आम जब ब्रह्म मुहूर्त में मंगला आरती करे सूर्य उदय 1.5 घंटा पूर्व से हूँ मंगला आरती समय बा ब्रह्म मुहूर्त तेणु से भाव में ब्रह्म मुहूर्त जो आसीगला उपावृते वासुदेवानुमोदिता वासुदेवन अनुमोदिता आज्ञा अर्पिता वासुदेव तांकु कहिले तुम्हें बर्तमान फेर भगवत प्रिया से भगवत प्रिया से गोप्य बोले गोपी मैंने अनिच्छन्ति जदि से चाहू नथिले फेरियापाई से चाहूले ये भाव राजनीत चली था तेणु स्वगृहान जजुहु तांकर निज गृह को से गले तेणु ये जो कथा आमर आचार्य मान टीकार कही किभली भाव ये सब होता रासलीला यहाँ हूँ सहस्र युग ब्रह्मांकर गोटे दिन आमर सहस्र युग तेल केमी संभव हम आम तो बुझीपर ना यहाँ तो संभव नुह केमी तेणु एथेरे विश्वनाथ चक्रवर्ती ठाकुर भाष्य कहते जो भाव एक उक्त जो एवं उक्त सहस्र युग प्रहर चतुष्टयात्मक 4 प्रहर 12 घंटा तेणु यही जो 12 घंटा है ये ए रजनी मध्य 12 घंटार रजनी रात्रि भितर रासस्थल से ब्रह्मांकर रात्रि प्रवेश करथिला जो भली भाव कहा जाए जमती 4 योजनात्मक पंच योजनात्मक वृंदावन प्रदेश रे एक देश गोटे ए वृंदावन रो गोटे कोण रे 50 कोटी योजन परिमित ब्रह्मांड प्रविष्ट रही जो 16 कोष वृंदावन भी कहा जाए 16 कोष वृंदावन गोटे कोण से ब्रह्मा देखुंट गोटे कोण से 50 कोटी योजन रही परिमित ब्रह्मांड रही तेणु भगवान सब असंभव को संभव करें ତେଣୁ ଏଇଟା ବ୍ରହ୍ମା ଦେଖିଥିଲେ, ଏଇଟା ବର୍ଣ୍ଣନା କରାଯାଇଛି, ବ୍ରହ୍ମା ଦେଖିଥିଲେ ଏଇଟା। ତେଣୁ ଏଇଭଳି ଭାବରେ ଆଉ ଗୋଟେ ଉଦାହରଣ ଦିଆଯାଉଛି, ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ଦେଉଛନ୍ତି, ଯେତେ ଛୋଟ ପିଲା ଭଗବାନ ଯେତେବେଳେ 3 ବର୍ଷର ହୋଇଥିଲେ, ମା ଯେତେବେଳେ ତାଙ୍କୁ ବାନ୍ଧୁଥିଲେ, ଦାମୋଦର ଲୀଳାଟି ହୋଇଥିଲା, କାର୍ତ୍ତିକ ମାସ ସାରା ଆମେ ତାଙ୍କୁ ପ୍ରାର୍ଥନା କଲେ, ମା ଯଶୋଦା ଏଇଭଳି ଭାବରେ ବାନ୍ଧିଛନ୍ତି। କେମିତି ବାନ୍ଧିଲେ, ଉଦରରେ ଯେତେ ରଜୁ ଆଣିଲେ ମଧ୍ୟ ସେ ଛୋଟ ହୋଇଯାଉଥିଲା, ହଜାର ହଜାର ଫୁଟର ରଜୁ ସେଠି ବନ୍ଧା ହୋଇଥିଲା, ସବୁ 2 ଆଙ୍ଗୁଳି ଲେଖା କମିଯାଉଥିଲା। ଯେଉଁଭଳି ଭାବରେ ସେସବୁ କଥା ହୋଇଥିଲା ସେଇଭଳି ଭାବରେ, ଏବଂ ଆଉ ଗୋଟେ ଉଦାହରଣ ମଧ୍ୟ ଦେଉଛନ୍ତି ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର, ଯେଭଳି 10ମ ସ୍କନ୍ଧ 8ମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଯଶୋଦା ପୁଅର ପାଟି ଭିତରେ ମୁଖ ଭିତରେ 2 ଥର ସମଗ୍ର ବ୍ରହ୍ମାଣ୍ଡକୁ ଦର୍ଶନ କରିଥିଲେ, ମୁଖ ଭିତରେ ମୁଖ ଗହ୍ୱର ଭିତରେ ସମଗ୍ର ବ୍ରହ୍ମାଣ୍ଡ ନିଜକୁ ମଧ୍ୟ ଦର୍ଶନ କରିଥିଲେ ଯଶୋଦା। ତେଣୁ ଇଏ ଯେଉଁଭଳି ଭାବରେ ସବୁ ଆଶ୍ଚର୍ଯ୍ୟ କଥା, ସେହିଭଳି ଭାବରେ ଏ ବ୍ରହ୍ମରାତ୍ରି ମଧ୍ୟ ସେଠି ମିଶି ଯାଇଥିଲା ସେ ଗୋଟିଏ ରାତ୍ରିରେ। ତେଣୁ ଏଠି ମଧ୍ୟ କୁହାଯାଇଛି ଭଗବତ ସେ କଥା କୁହାଯାଇଛି, ହଁ ବ୍ରହ୍ମ, ହଁ ଏକଥା ସବୁ ଓଡ଼ିଆରେ ମଧ୍ୟ କୁହାଯାଇଛି। ରୂପ ଗୋସ୍ୱାମୀଙ୍କର ଲଘୁ ଭାଗବତାମୃତରେ ମଧ୍ୟ ବର୍ଣ୍ଣନା କରାଯାଇଛି, ଜଡ଼ ପଦାର୍ଥ ବିଜ୍ଞାନର ଅତୀତ ଅଜ୍ଞ ପରମାର୍ଥିକ ବାସ୍ତବତାର କଥା ଆମେ ବୈଜ୍ଞାନିକମାନେ ବୁଝିପାରିବେ ନାହିଁ, ଏଇଟା ଏଇଟା କହିବେ ସେମାନେ ସେସବୁ କାଳ୍ପନିକ ବୋଲି କଳ୍ପନା, କିନ୍ତୁ ଏଇଟା ରୂପ ଗୋସ୍ୱାମୀ ଲଘୁ ଭାଗବତାମୃତରୁ ବର୍ଣ୍ଣନା କରିଛନ୍ତି। ଏ ଗୋଟେ ଶାସ୍ତ୍ରରେ ଅଛି, ଏବଂ ପ୍ରଭୋ ପ୍ରିୟାଣାଂଚ ମନଶ୍ଚ ସମୟସ୍ୟ ଚ ଅବିଚିନ୍ତ ପ୍ରଭାବତ୍ୱାତ୍ ଅତ୍ର କିଞ୍ଚ ନ ଦୁର୍ଘଟମ୍। ଭଗବାନ ପକ୍ଷରେ କିଛି ଅସମ୍ଭବ ନୁହଁ, ତାଙ୍କ ପ୍ରିୟ ଭକ୍ତଗଣ ତାଙ୍କର ଅପ୍ରାକୃତ ଧାମ କିମ୍ବା ତାଙ୍କ ଲୀଳା ସମୟ ଏହି ସମସ୍ତ ସତ୍ତା ଅଚିନ୍ତନୀୟ ଭାବରେ ଅଟନ୍ତି। ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ମଧ୍ୟ କହୁଛନ୍ତି, ବାସୁଦେବ ଅନୁମୋଦିତ ଯେଉଁ ଶବ୍ଦ କହିଲେ ତା'ର ଅର୍ଥ କ'ଣ ନା, ଶ୍ରୀକୃଷ୍ଣ ଗୋପୀମାନଙ୍କୁ ଉପଦେଶ ପ୍ରଦାନ କରିଛନ୍ତି ଯେ ଏହି ଲୀଳାର ସଫଳତା ନିଶ୍ଚିନ୍ତ କରିବାକୁ ତୁମମାନଙ୍କର ଏବଂ ମୋର ମଧ୍ୟ ଗୋପନ ରଖିବା ଉଚିତ। କୃଷ୍ଣଙ୍କର ଏକ ନାମ ବାସୁଦେବ, ଏହି ଶବ୍ଦଟି ନିର୍ଦ୍ଦେଶ କରୁଛି ଯେ ଭଗବାନ କୃଷ୍ଣଙ୍କ ଅଂଶ ପ୍ରକାଶ ଚେତନାର ଆଧିକାରିକ ବିଗ୍ରହ ରୂପେ କର୍ମ କରନ୍ତି। ବାସୁଦେବ କୃଷ୍ଣଙ୍କର ଗୋଟିଏ ଅଂଶ, ବାସୁଦେବ ଶଙ୍କର୍ଷଣ ପ୍ରଦ୍ୟୁମ୍ନ ଅନିରୁଦ୍ଧ, ଏମାନେ ହେଉଛନ୍ତି ରାମ ଲକ୍ଷ୍ମଣ ଭରତ ଶତ୍ରୁଘ୍ନ, ଏମାନେ ଯେଉଁ ଲୀଳା କରିଥିଲେ ତ୍ରେତା ଯୁଗରେ, ଏ ଭଗବାନଙ୍କ ଏହି ଚତୁର୍ଭୁଜ ବାସୁଦେବ ଶଙ୍କର୍ଷଣ ପ୍ରଦ୍ୟୁମ୍ନ ଅନିରୁଦ୍ଧ। ଏହି ପରିପ୍ରେକ୍ଷୀରେ ବାସୁଦେବ ଶବ୍ଦଟିକୁ ହୃଦୟଙ୍ଗମ କଲେ ବୁଝାଯିବ ଯେ ବାସୁଦେବାନୁମୋଦିତା ଶବ୍ଦ ଚେତନାର ଆଧିକାରିକ ବିଗ୍ରହକୁ ହିଁ ନିର୍ଦ୍ଦେଶ କରୁଛି। ଗୋପୀମାନଙ୍କ ହୃଦୟରେ ବାସୁଦେବ ସେମାନଙ୍କ ଜ୍ୟେଷ୍ଠମାନଙ୍କ ପାଇଁ ବିବ୍ରତ ଅବସ୍ଥା ଓ ଭୟ ଉଦ୍ରେକ କରିବା ପରେ ହିଁ କେବଳ ଅତ୍ୟନ୍ତ ଅନିଚ୍ଛୁକ କନ୍ୟାଗଣ ଗୃହକୁ ଫେରିଯାଇଥିଲେ। ତେଣୁ ଏଇଭଳି ଭାବରେ ଏ ପ୍ରଶ୍ନର ଉତ୍ତରରେ ଏଇଭଳି ଭାବରେ ଏ କହିସାରିଲା ପରେ ଏ ଶ୍ଳୋକଟି କହୁଛନ୍ତି ଯେ ଏ ରାସ ନୃତ୍ୟ ଗୋଟିଏ ବ୍ରହ୍ମାଙ୍କର ଗୋଟିଏ ରାତ୍ରି ପର୍ଯ୍ୟନ୍ତ ଚାଲିଥିଲା, ବ୍ରହ୍ମାଙ୍କର ଗୋଟିଏ ରାତ୍ରି ପର୍ଯ୍ୟନ୍ତ। ତେଣୁ ପର ଶ୍ଳୋକରେ ଇଏ ହେଉଛି ଅନ୍ତିମ ଶ୍ଳୋକ, 39 ନମ୍ବର ଶ୍ଳୋକ, ସେ ଆମେ ଗତକାଲି ମଧ୍ୟ କହିଥିଲେ ଶ୍ଳୋକଟି। ବିକ୍ରୀଡ଼ିତଂ ବ୍ରଜବଧୂ ଇଦଂ ଚ ବିଷ୍ଣୁ ଶ୍ରଦ୍ଧାନ୍ୱିତ ଅନୁଶୃଣୁୟାଦ ଅଥ ବର୍ଣ୍ଣୟେଜ୍ଜଃ ଭକ୍ତିଂ ପରାଂ ଭଗବତୀ ପ୍ରତିଲଭ୍ୟ କାମଂ ରୌଦ୍ରୋଗମାସୁ ଅପହୃଣୋତି ଅଚିରେଣ ଧୀର। ଶ୍ଳୋକଟି ବହୁତ ଗୁରୁତ୍ୱପୂର୍ଣ୍ଣ ଶ୍ଳୋକ, ଇଏ ଅନ୍ତିମ ଶ୍ଳୋକ। ତେଣୁ ଇଏ ଯେଉଁ ଭଗବାନ ଲୀଳା କାହିଁକି କଲେ, ଏ ହେଉଛି ଅନ୍ତିମ ପ୍ରଶ୍ନର ଉତ୍ତର, ଏ ପ୍ରଶ୍ନର ଅନ୍ତିମ ଉତ୍ତର ଏଇଟା। ହଁ, ମୁଁ ଖାଲି ସଂକ୍ଷେପରେ କହିଥିଲି। ତେଣୁ ବିକ୍ରୀଡ଼ିତଂ ଭାଗବତ କାମ ବିଜୟ ବିଜୟ ରୂପ ରାସ କ୍ରୀଡ଼ା ଶ୍ରବଣାଦେ କାମ ବିଜୟମେବ ଫଳମାହ। ଭଗବାନ ଏ ଯେଉଁ ରାସଲୀଳା କଲେ, ଏ କାମ ଉପରେ ବିଜୟ ପ୍ରାପ୍ତି କଲେ ଭଗବାନ। ତେଣୁ ଏଇ ଲୀଳାକୁ ଯେଉଁମାନେ ଶ୍ରବଣ କରିବେ ସେମାନେ ମଧ୍ୟ କାମ ଉପରେ ବିଜୟ ପ୍ରାପ୍ତ ହେବେ, ଇଏ ହେଉଛି ଫଳ। ତେଣୁ ଏଇଟାକୁ ବର୍ତ୍ତମାନ କୁହାଯାଉଛି। ବ୍ରଜବଧୂଭି ବ୍ରଜ ଗୋପୀମାନେ ଇଦମ୍ ଏହିଭଳି ଭାବରେ ଚ ବିଷ୍ଣୁ ଭଗବାନ କୃଷ୍ଣଙ୍କୁ ବିଷ୍ଣୁ କାହିଁ କୁହାଗଲା, କୃଷ୍ଣଙ୍କ ସହିତ ଲୀଳା କଲେ ବିଷ୍ଣୁ କାହିଁକି କୁହାଗଲା, ସୁଖଦେବ ଗୋସ୍ୱାମୀ ଜାଣିପାରିଲେ ନାହିଁ କି, ଭୁଲରେ କହିଦେଲେ କି, କାହିଁକି ବିଷ୍ଣୁ କହିଲେ ଆମେ କହିବା। ଇଦମ୍ ଚ ବିଷ୍ଣୁ ବିକ୍ରୀଡ଼ିତଂ, ଏଇ ବିକ୍ରୀଡ଼ିତ ଭଗବାନଙ୍କୁ ଯେଉଁ ବିଶେଷ କ୍ରୀଡ଼ା ହେଇଥିଲା ରାସ ନୃତ୍ୟ, ଦୁଇଥର ଏ ରାସ ନୃତ୍ୟ ହେଇଥିଲା, ଗୋଟିଏ ଥର ରାସ ନୃତ୍ୟ ଅଣତିରିଶ ଅଧ୍ୟାୟରେ ବର୍ଣ୍ଣନା କରାଗଲା ଏବଂ ତାପରେ ଭଗବାନ ଅନ୍ତର୍ଧ୍ୟାନ ହେଇଗଲେ, ତାପରେ ପୁଣି ତେତିଶ ଅଧ୍ୟାୟରେ ରାସ ନୃତ୍ୟକୁ ପୁଣି ବର୍ଣ୍ଣନା କରାଗଲା। ତେଣୁ ଏଇ ଯେଉଁ ଭଗବାନଙ୍କ ବିଶେଷ କ୍ରୀଡ଼ା ହେଇଥିଲା ଏଇଟା ଶ୍ରଦ୍ଧାନୁତ, ଯେଉଁମାନେ ବିଶ୍ୱାସର ସହିତ ଶ୍ରଦ୍ଧାର ସହିତ ଯାହା ଯେଉଁମାନେ ଯେମିତି ଆପଣମାନେ ଶୁଣୁଛନ୍ତି ଅନୁଶୁଣିଆତ୍, ଅନୁକ୍ଷଣ ଅନୁଶୁଣିଆତ୍ ଶବ୍ଦର ଅର୍ଥ ହେଉଛି ଅନୁ ବା ଅନୁକ୍ଷଣ ମେବ, ସବୁବେଳେ ଅନୁକ୍ଷଣ ପ୍ରତିକ୍ଷଣରେ ଶୁଣିଆତ୍ ଶ୍ରବଣ କୁର୍ଯ୍ୟାତ୍, ଶୁଣିଆତ୍ କହିଲେ କୁର୍ଯ୍ୟାତ୍ ଏ ବିଧିଲିଂ ବିଧିଲିଂ ଅଛି ମାନେ ନିଶ୍ଚିନ୍ତ ଭାବରେ କରିବା କଥା, ଏ ବିଧି ଏ ହେଉଛି କ'ଣ ଏଇଟା କରିବା କଥା ଶୁଣିଆତ୍ କୁର୍ଯ୍ୟାତ୍, ଅଥବା ବା ଯେଉଁମାନେ ଶୁଣିବେ ତ ଭଲ କଥା, ନହେଲେ ଯେଉଁମାନେ ବର୍ଣ୍ଣୟେତ୍ ଯେଉଁମାନେ ଶ୍ରାବୟେତ୍ ଶ୍ରାବୟେତ୍ କହିଲେ ଶ୍ରବଣ କରେଇବେ। ତେଣୁ ତସ୍ମିନ୍ ତାଙ୍କର କ'ଣ ହେବ ନା ଭଗବତୀ ପରାମ, ଭଗବାନ ପ୍ରତି କ'ଣ ହେବ ନା ପରାମ କହିଲେ ଉତ୍କୃଷ୍ଟାଂ ଭକ୍ତିଂ, ଉତ୍କୃଷ୍ଟ ଭକ୍ତି ଶ୍ରେଷ୍ଠ ଭକ୍ତି ପ୍ରାପ୍ତ ହେବେ ସେମାନେ, ପ୍ରତିଲଭ୍ୟ ମାନେ ସେମାନେ ପ୍ରାପ୍ତ ହେବେ। କେବେ ପ୍ରାପ୍ତ ହେବେ, କେତେ ବର୍ଷ ପରେ ନା ଅଚିରେଣ, ଅଚିରେଣ କହିଲେ ଜୀବ ହଁ ଜୀବଦ୍ଦଶାୟାମେବ ଖୁବ୍ ଶୀଘ୍ର, ଏବଂ ଧୀର ସେମାନେ ମଧ୍ୟ ଧୀରରେ ପରିଣତ ହୋଇଯିବେ, ଧୀର ବ୍ୟକ୍ତି ମାନେ ଜିତେନ୍ଦ୍ରିୟ ଜିତେନ୍ଦ୍ରିୟ ହୋଇଯିବେ, ଧୀର ବ୍ୟକ୍ତି ହୋଇଯିବେ। ଭଗବତ ଗୀତାରେ ଭଗବାନ କହିଲେ ଧୀର, କାଲି ମୁଁ ଯେଉଁ କହୁଥିଲି କେ ଏ ଅଷ୍ଟାଦଶ ଅଧ୍ୟାୟରେ ସେ ଶ୍ଳୋକଟି ଅଛନ୍ତି ଯେ ଯେଉଁମାନେ ବୁଦ୍ଧି ଏବଂ ଯସ୍ୟ ନାହଂକୃତ ଭାବ ବୁଦ୍ଧିର ଯସ୍ୟ ନ ଲିପ୍ୟତେ ହତ୍ୱାପି ସ ଇମାନ ଲୋକା ନ ହତି ନ ନିବଦ୍ଧତେ, ଏ ଶ୍ଳୋକଟି ଅଷ୍ଟାଦଶ ଅଧ୍ୟାୟରେ ଭଗବାନ କହିଛନ୍ତି। ଯେଉଁମାନଙ୍କର ଅହଂକାର ନାହିଁ, ଯଶ ନାହଂକୃତ ବୁଦ୍ଧି, ଯଶ ନାହଂକୃତ ବୁଦ୍ଧି ଏବଂ ବୁଦ୍ଧି ମଧ୍ୟ ଯେଉଁମାନଙ୍କ ସେହିଭଳି ଭାବରେ ଅହଂକାର ମୁକ୍ତ, ସେମାନେ ସମସ୍ତ ପୃଥିବୀକୁ ହତ୍ୟା, ପୃଥିବୀର ଲୋକମାନେ ହତ୍ୟା କଲେ ମଧ୍ୟ ସେ କାହାକୁ ହତ୍ୟା କରୁନାହାନ୍ତି କି ସେ କାହା ଦ୍ୱାରା ବଦ୍ଧ ହେଉନାହାନ୍ତି, ନହନ୍ତି ନ ନିବଦ୍ଧତେ, ଏଇ ଶ୍ଳୋକଟି ଅଛନ୍ତି। ଆଉ ଭଗବାନ ଏ ଯେଉଁ କାର୍ଯ୍ୟ କଲେ ତାହେଲେ ସେ ଆଉ କ'ଣ ପାପରେ ଭାଗି ହେବେ। ଯାହା ହଉ, ଏଠି ଯେଉଁ କୁହାଯାଉଛି ସେମାନେ ଧୀର ବ୍ୟକ୍ତି, ଭଗବତ ଗୀତାରେ ଭଗବାନ କହିଲେ ଧୀର ବିଷୟରେ, ଧୀର ବ୍ୟକ୍ତି କିଏ, ଆମେ ସମସ୍ତେ ଧୀର ହେବା ପାଇଁ ଆମର ଜୀବନ ଉଦ୍ଦିଷ୍ଟ। ଭଗବତ ଗୀତା ଦ୍ୱିତୀୟ ଅଧ୍ୟାୟରେ ଭଗବାନ କହିଲେ ମାତ୍ରା ସ୍ପର୍ଶାସ୍ କୌନ୍ତେୟ, ଏ କ'ଣ ନା ଏ ହେଉଛି କହିଲେ ଯେ ଦେହିନସ୍ମିନ୍ ଯଥା ଦେହେ କୌମାରଂ ଯୌବନଂ ଜରା ତଥା ଦେହାନ୍ତର ପ୍ରାପ୍ତି ଧୀର ସ୍ତତ୍ର ନ ମୁହ୍ୟତି, ଯେଉଁଭଳି ଭାବରେ ଛୋଟ ପିଲା ଗୋଟେ ବାଲ୍ୟ ଅବସ୍ଥାରୁ ଯୁବକ ଅବସ୍ଥା ପ୍ରାପ୍ତ ହେଉଛି, ଯୁବକ ଅବସ୍ଥାରୁ ବୃଦ୍ଧ ଅବସ୍ଥା ପ୍ରାପ୍ତ ହେଉଛି, ସେହିଭଳି ଭାବରେ ଜଣେ ମୃତ୍ୟୁବରଣ କଲେ ଦେହାନ୍ତର ସେ ଆଉ ଗୋଟେ ଶରୀର ପ୍ରାପ୍ତ ହେବ, ସେଥିପାଇଁ ଯେଉଁମାନେ ଧୀର ବ୍ୟକ୍ତି ସେମାନେ ବିବ୍ରତ ହୁଅନ୍ତି ନାହିଁ, ମୃତ୍ୟୁ ପାଇଁ ତାଙ୍କର ଚିନ୍ତା ନଥାଏ। ତେଣୁ ଏ ଧୀର ଧୀର ହେବା ପାଇଁ କୁହାଯାଉଛି। ଏ କେବଳ ଶୁଣିଦେଲା ମାନେ ବା କୀର୍ତ୍ତନ କଲା ମାନେ ଜଣେ ଧୀର ବ୍ୟକ୍ତି ହୋଇଯିବେ, ଜିତେନ୍ଦ୍ରିୟ ହୋଇଯିବେ। ହୃଦ୍ରୋଗମ୍, ଜିତେନ୍ଦ୍ରିୟ ଧୀର ବ୍ୟକ୍ତି ହେଲେ କ'ଣ ହେବ ନା ହୃଦ୍ରୋଗ, ହୃଦ୍ରୋଗ କହିଲେ ଯେଉଁ କାମ ଭାବ ରହିଛି, ଆଶୁ ଅପହ୍ୟୁଣତି ମାନେ ଆଶୁ ମାନେ ଖୁବ୍ ଶୀଘ୍ର, ସେପଟେ କହିଲା ଅଚିରେଣ ବେଶୀ ଡେରି ହେବ ନାହିଁ, ତାପରେ କୁହାଗଲା ଆଶୁ ଖୁବ୍ ଶୀଘ୍ର, ଅପହ୍ୟୁଣତି ଅପହ୍ୟୁଣତି କହିଲେ ପରିତ୍ୟଜତି, ଏ କାମ ଭାବଟା କାମ ରୋଗ ଦୂର ହୋଇଯିବ ତା'ର ପରିତ୍ୟଜତି। ଇତି ଶ୍ରୀମଦ୍ ଭାଗବତ ଦଶମ ସ୍କନ୍ଧେ ତ୍ରୟୋଦଶ ଅଧ୍ୟାୟ ଅନ୍ୱୟ ଏ ତେତିଶ ଅଧ୍ୟାୟଟି ଶେଷ ହେବ। ତେଣୁ ଏ ଅଧ୍ୟାୟରେ ଏ ଶ୍ଳୋକରେ ସନାତନ ଗୋସ୍ୱାମୀ କହୁଛନ୍ତି ଯେ ଅହୋ ଯଦି ଏବଂ ତେଷାମପି ନିରହଙ୍କାରିତା ମାତ୍ରେଣ ଅନର୍ଥ ଭାବ ତହରି ସର୍ବଜୀବ ହିତାର୍ଥଂ ଅବତୀର୍ଣ୍ଣ ସେ ପରମେଶ୍ୱରସ୍ୟ କୁତୁ ଅନର୍ଥ ଶଙ୍କାପିତି କୌମିତିକ ନ୍ୟାୟନ ଦୃଢ଼ୟନ ଆହ। ଯେଉଁ କଥା ମୁଁ କହୁଥିଲି ଅଷ୍ଟାଦଶ ଅଧ୍ୟାୟରେ ଭଗବାନ କହିଲେ ଯଶ ନା ଅହଂକୃତ ଭାବ ଯାହାଙ୍କର ଅହଙ୍କାର ନାହିଁ ଯାହାଙ୍କର ବୁଦ୍ଧି ମଧ୍ୟ ସେହିଭଳି ଭାବରେ ଭଗବାନଙ୍କ ସହିତ ଯୁକ୍ତ ସେମାନେ ହତ୍ୱା ବିଷ ଇମା ଲୋକା ସମଗ୍ର ତ୍ରିଭୁବନ ଲୋକମାନଙ୍କୁ ହତ୍ୟା କଲେ ମଧ୍ୟ ସେ ନା ଏଙ୍ଗ ହନ୍ତି ନ ନିବଦ୍ଧତେ ସେ କାହାକୁ ହତ୍ୟା କରୁନାହାନ୍ତି କି କିଏ ସିଏ ମଧ୍ୟ ଏଇ କର୍ମଦୋଷ ପ୍ରାପ୍ତ ହେଉନା ନ ବି ନିବଦ୍ଧତେ ବନ୍ଧନ ପ୍ରାପ୍ତ ହେଉନାହାନ୍ତି। ତାହେଲେ ଅହୋ ଯଦି ଏବଂ ତେଷାମପି ନିରହଙ୍କାରିତା ମାତ୍ରେଣ ଯେଉଁମାନଙ୍କର ଅହଙ୍କାର ନାହିଁ ସେମାନେ ଅନର୍ଥ ଅଭାବ ତାଙ୍କର ଅନର୍ଥ ନାହିଁ ତରି ତାହେଲେ ସର୍ବଜୀବ ହିତାର୍ଥଂ ଭଗବାନ ଯେଉଁ ଆସୁଛନ୍ତି ସମସ୍ତ ଜୀବର କଲ୍ୟାଣ କରିବା ପାଇଁ ଆସୁଛନ୍ତି ଅବତୀର୍ଣ୍ଣସ୍ୟ ପରମେଶ୍ୱର ସେ ପରମେଶ୍ୱର ସେ ତାଙ୍କର କୁତୁ ଅନର୍ଥ ଶଙ୍କା ତାଙ୍କର କେଉଁଠୁ ଅନର୍ଥ ଆସିବ। ଏଇଟା କୈମିତିକ ନାୟକ ନା ଦୃଢ଼ୟନ ଏଇଟା କୈମିତିକ ନାୟକ କୈମିତିକ ନାୟକ ହେଲେ ଆମେ ଯଦି କହିବା ଜଣେ କମ୍ପାନୀରେ ଯେ ଅତି ନିମ୍ନ କର୍ମଚାରୀ ଅଛନ୍ତି ସିଏ ଲକ୍ଷେ ଟଙ୍କା ପାଉଛନ୍ତି ଦରମା ତାହେଲେ ଯେ ସବୁଠାରୁ ଟପ୍ ପୋଷ୍ଟରେ ଯିଏ ଅଛନ୍ତି ସବୁଠାରୁ ଶ୍ରେଷ୍ଠ ପୋଷ୍ଟରେ ଯିଏ ଅଛନ୍ତି ସିଏ ଆଉ କେତେ ଟଙ୍କା ପାଇବେ କେତେ ଟଙ୍କା ନ ପାଇବେ ଏ କୈମିତିକ ନ୍ୟାୟ କି ମୃତ ତାଙ୍କ କଥା କ'ଣ କହିବା। ତେଣୁ ସେହିଭଳି ଭାବରେ ଏଇଟାକୁ କହିଯାଏ କୁହାଯାଏ କୈମିତିକ ନ୍ୟାୟ କୈମିତିକ ନ୍ୟାୟ ଏଇଟାକୁ ଦୃଢ଼ କରୁଛନ୍ତି ଏ ଉତ୍ତରକୁ ଦୃଢ଼ କରୁଛନ୍ତି। ତେଣୁ ଅଖିଳ ସତ୍ୱାନାମ ସର୍ବଜୀବାନାମ ତ୍ରିଯୋଗ ଆଦେହ ଯେତେ ଜୀବ ଅଛନ୍ତି ତ୍ରିଜଗତରେ ପଶୁପକ୍ଷୀଠାରୁ ଆରମ୍ଭ କରି କ୍ରମେଣ ସେମାନେ କିଏ ତମଗୁଣେ ରହିଛନ୍ତି କିଏ ରଜଗୁଣେ ରହିଛନ୍ତି କିଏ ସପ୍ତଗୁଣେ ରହିଛନ୍ତି ଇତି ମୁକ୍ତାନାମପି ତତ୍ ଅଧୀନତା ଧ୍ୱନିତା ସମସ୍ତେ ତାଙ୍କର ଅଧୀନରେ ରହୁଛନ୍ତି। ତେଣୁ ତେଣୁ ଏଇ ଯେଉଁ ଲୀଳା ଯେଉଁ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ଯେ ସର୍ବ ଲୀଳା ଚୂଡ଼ାମଣି ଭଗବାନଙ୍କର ଯେତେ ଲୀଳା ରହିଛି ସମସ୍ତ ଲୀଳାର ଚୂଡ଼ାମଣି ହେଉଛି ଏଇଟା ରାସ ଲୀଳା ରାସସ୍ୟ ଶ୍ରବଣ କୀର୍ତ୍ତନ ଫଳମପି ଏ ରାସ ଲୀଳାକୁ ଯେଉଁମାନେ ଶ୍ରବଣ କରିବେ ବା କୀର୍ତ୍ତନ କରିବେ ତାଙ୍କର ଫଳ ସର୍ବଫଳ ଚୂଡ଼ାମଣି ଭୂତମେବ ଯେତେ ଭଗବାନଙ୍କ ସେବା ରହିଛି ସବୁଠାରୁ ଶ୍ରେଷ୍ଠ ସେବା କଲେ ଯେଉଁ ଫଳ ଆମେ ପ୍ରାପ୍ତ ହେବା ସେଇଭଳି ଭାବରେ ଇଏ ଯେଉଁ କଥା ଯେଉଁ ଭଗବାନଙ୍କର ଯେତେ ଲୀଳା ଅଛି ତା ଭିତରେ ଶ୍ରେଷ୍ଠ ଚୂଡ଼ାମଣି ଇଏ ତେଣୁ ସେହିଭଳି ଭାବରେ ଏଇଟାକୁ ଶ୍ରବଣ କଲେ ସେହିଭଳି ଭାବରେ ଶ୍ରେଷ୍ଠ ଫଳ ଆମେ ପ୍ରାପ୍ତ ହେବା ଏଇଟାକୁ କୁହାଯାଉଛି ବିକ୍ରୀଡ଼ିତମ୍ ଇତି ଏହି ଶ୍ଳୋକରେ କୁହାଯାଉଛି। ଚକାରାଦି ବିକ୍ରୀଡ଼ିତଂ ଇଦଂ ବିକ୍ରୀଡ଼ିତଂ ବ୍ରଜବୋଧବୀର ଇଦଂ ଚ ଶବ୍ଦ କାହିଁକି ବ୍ୟବହାର କରାଗଲା ଏ ଚକାର ଶବ୍ଦରେ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ଚକାରାଦି ଇଦୃଶ୍ୟମ ଅନ୍ୟଦପି ଅନେକ ଅନ୍ୟକ ବିବର୍ଣ୍ଣିତଂ ତାଭି ସହ ବିକ୍ରୀଡ଼ିତମ୍ ତାର ଅର୍ଥ ହେଉଛି ଯେ ଚକାର ଶବ୍ଦର ଅର୍ଥ ହେଉଛି ଏହି ରୂପ ରାସକ୍ରୀଡ଼ା ଭଳି ଅନ୍ୟ କବିଗଣ ମଧ୍ୟ ବର୍ଣ୍ଣିତ ଯେଉଁ ବ୍ରଜଦେବୀଗଣଙ୍କର ସହିତ କ୍ରୀଡ଼ା ସବୁ କହିଛନ୍ତି ସେଇଟାକୁ ମଧ୍ୟ ଯେଉଁମାନେ ଶ୍ରବଣ କରିବେ ଯେମିତି ଜୟଦେବ ଗୋସ୍ୱାମୀଙ୍କର ଆମେ ଶୁଣୁଥିଲେ ଗୀତ ଗୋବିନ୍ଦ ସେଇଭଳି ଭାବରେ ଆମର ରହିଛନ୍ତି ଚଣ୍ଡିଦାସ ଚଣ୍ଡିଦାସଙ୍କର କାବ୍ୟ ରହିଛି ବିଦ୍ୟାପତିଙ୍କର କାବ୍ୟ ରହିଛି ଯାହାକୁ ଚୈତନ୍ୟ ମହାପ୍ରଭୁ ସବୁଦିନେ ଆସ୍ୱାଦନ କରୁଥିଲେ ରାୟ ରାମାନନ୍ଦ ଏବଂ ସ୍ୱରୂପ ଦାମୋଦରଙ୍କ ସହିତ ଆସ୍ୱାଦନ କରୁଥିଲେ ତେଣୁ ଚ ଶବ୍ଦ ବ୍ୟବହାର କରାଯାଇଛି ବିକ୍ରୀଡ଼ିତଂ ବ୍ରଜବଧୂର ଇଦଂ ଚ ବିଷ୍ଣୁ ଏଇ ଯେଉଁ ଲୀଳା ସୁଖଦେବ ଗୋସ୍ୱାମୀ ବର୍ଣ୍ଣନା କଲେ ଆଉ ଅନ୍ୟମାନେ ମଧ୍ୟ ସେହିଭଳି ଭାବରେ କବିମାନେ ବର୍ଣ୍ଣନା କରିଛନ୍ତି ଭଗବାନଙ୍କ ଏହିସବୁ ଲୀଳାକୁ ତେଣୁ ତା ବିଷୟ ବିଷ୍ଣୁ କାହିଁକି କହିଲେ ନା ବିଷ୍ଣୁ ରୀତି ତାସାଙ୍ଗ ମଧ୍ୟ ଦ୍ୱୟୋଦ୍ୱୟୋ, ଏ ଯେଉଁ ଶ୍ଳୋକଟି ଅଛନ୍ତି, ତାସାଙ୍ଗ ମଧ୍ୟ ଦ୍ୱୟୋଦ୍ୱୟୋ, ଭଗବାନ ଦୁଇ ଜଣଙ୍କ ମଧ୍ୟରେ ଜଣେ ଜଣେ ହିସାବରେ ଭଗବାନ ନିଜକୁ ବିସ୍ତାର କରିଥିଲେ ନା, ତେଣୁ ଉକ୍ତ ବ୍ୟାପକତ୍ୱ ଅଭିପ୍ରାୟଣ, ନିଜକୁ ବ୍ୟାପକ କରିଥିଲେ, ନିଜକୁ ବିସ୍ତାର କରିଥିଲେ, 300 କୋଟି ଗୋପୀ ଅଛନ୍ତି, ନିଜକୁ ମଧ୍ୟ 300 କୋଟି ରୂପରେ ବିସ୍ତାର କରିଥିଲେ, ତେଣୁ ଇଦମ୍ ଚେ ଶ୍ରଦ୍ଧାନୁତ ଅନୁଶୁଣିଆ ଅତ ବର୍ଣ୍ଣର୍ଯ୍ୟ, ତେଣୁ ପ୍ରାୟଣ ଅଭିପ୍ରାୟଣ ନିଶ୍ଚିତ ଅନୁଦିନ ବା ଶୃଣୁଆ, ଅନୁଦିନ କହିଲେ ପ୍ରତିଦିନ ଯେଉଁମାନେ ଶ୍ରବଣ କରିବେ, ଅଥ ବର୍ଣ୍ଣୟେତ୍ ବା ଯେଉଁମାନେ ଶ୍ରବଣ କରିବେ ବା ବର୍ଣ୍ଣନା କରିବେ ବା କୀର୍ତ୍ତନ କରିବେ, ସୋ କବିତୟା କାବ୍ୟ ରୂପତ୍ୱେନ ନିବଧ୍ନତି, ବା ନିଜେ ମଧ୍ୟ ତାଙ୍କର କବିତା ମାଧ୍ୟମରେ ଏଇଟାକୁ କବିତା ରଚନା କରିବେ। ପରାଙ୍ଗ ଶବ୍ଦ ଯେଉଁ କୁହାଗଲା, ପରାଙ୍ଗ ଶବ୍ଦର ଅର୍ଥ ହେଉଛି, ପରାଙ୍ଗ କହିଲେ ପ୍ରେମ ଲକ୍ଷଣାଂ ପ୍ରାପ୍ୟତି ତ୍ୱା ପ୍ରତ୍ୟେନ ହୃଦ୍ରୋଗବତ୍ୟ ପି ଅଧିକାରିଣୀ, ପ୍ରଥମତଃ ଏବ ପ୍ରେମଣ, ଏଇ ଯେଉଁମାନେ ଏମିତିକି ଯେଉଁମାନେ ଉନ୍ନତ ସ୍ଥିତିରେ ଅଛନ୍ତି ଶୁଦ୍ଧ ଭକ୍ତ ଯେଉଁମାନେ ଶ୍ରବଣ କରିବେ ତାଙ୍କ କଥା ତ ଛାଡ଼ନ୍ତୁ, ଯେଉଁମାନଙ୍କର ହୃଦ୍ରୋଗ ଅଛି, କାମ ପୀଡ଼ିତ ବ୍ୟକ୍ତି ମଧ୍ୟ ଯଦି ଶ୍ରବଣ କରିବେ ତାଙ୍କର କ'ଣ, ପ୍ରଥମତଃ ଏବ ପ୍ରେମଣ ପ୍ରବେଶନ୍ତ ତତ୍ପ୍ରଭାବ ବନେଇବା ଚିରତୋ ହୃଦ୍ରୋଗ ନାଶ, ପ୍ରଥମେ ଏଇ ଯେଉଁ ଶ୍ରବଣ କରିବେ ଏ ଭଗବତ ପ୍ରେମ ତାଙ୍କ ହୃଦୟରେ ପ୍ରବେଶ କରି ତାଙ୍କ ହୃଦୟ ରୋଗକୁ ନାଶ କରିବ, ଇତି ପ୍ରେମାୟଂ ଜ୍ଞାନ ଯୋଗ ଇବ ନ ଦୁର୍ବଳ, ତେଣୁ ଏଇ ଯେଉଁ ପ୍ରେମ ଭଗବତ ପ୍ରେମ ଏଇଟା ଜ୍ଞାନ ଯୋଗ ଭଳି ନୁହଁ, ଦୁର୍ବଳ ନୁହଁ, ପରତନ୍ତ୍ର ସ୍ଥିତି ଭାବ, ଏଇଟା ସ୍ୱତନ୍ତ୍ର, ଭକ୍ତି ହେଉଛି ସ୍ୱତନ୍ତ୍ର, ଜ୍ଞାନ ହେଉଛି ପରତନ୍ତ୍ର, ଜ୍ଞାନରେ ଆମେ ଭଗବାନ ଜାଣିପାରିବା ନାହିଁ ସବୁକିଛି। ହୃଦ୍ରୋଗ ରୂପଂ କାମମିତି ଭଗବତ ବିଷୟକ କାମ ବିଶେଷ ବ୍ୟବଚ୍ଛିନ୍ନ ତସ୍ୟ ପ୍ରେମାମୃତ ରୂପତ୍ୱେନ ତତ୍ ବିପରୀତ୍ୟାତ୍, ତାର ଅର୍ଥ ହେଉଛି ହୃଦ୍ରୋଗ କାମ କହିଲେ ଭଗବତ ବିଷୟକ ଯେଉଁ କାମ, ତାହାର ଭଗବତ ବିଷୟକ ଯେଉଁ କାମ ସେଇଟା ଏଇ ହୃଦ୍ରୋଗ ଠାରୁ ଅଲଗା, ଏଇଟା ଅଲଗା କରି କୁହାଯାଉଛି, ପୃଥକ ବସ୍ତୁ, ଏଇ ଦୁଇଟା ଯେ ପୃଥକ ବସ୍ତୁ ସେଇଟା କହିବା ପାଇଁ ଏଇଟା କୁହାଯାଇଛି ଭଗବତ ବିଷୟକ କାମ। ଭଗବତ ବିଷୟକ କାମ ହେଉଛି ପ୍ରେମ, ପ୍ରାକୃତ କାମର ବିପରୀତ ଏ ଜିନିଷ, ତେଣୁ ଧୀର ଶବ୍ଦ କହିଲେ ପଣ୍ଡିତ ଇତି ହୃଦ୍ରୋଗ ସତ୍ୟପି, ଏଇ ଯେଉଁମାନଙ୍କର ହୃଦ୍ରୋଗ ଅଛି ମଧ୍ୟ କାମରୋଗ ଥିଲେ ମଧ୍ୟ ସେମାନେ ଧୀର ବା ପଣ୍ଡିତ ବ୍ୟକ୍ତିରେ ପରିଣତ ହୋଇଯିବେ। କଥଂ ପ୍ରେମା ଭବେଦିତ୍ୟ ନାସ୍ତିକୀୟ ଲକ୍ଷଣେନ ମୂର୍ଖତ୍ୱେନ ରହିତ ଇତ୍ୟର୍ଥ, ଯଦି ଜଣେ ପ୍ରଶ୍ନ କରିବ ଯେ ହୃଦ୍ରୋଗ ଠିକ ରହିଛି ତାହେଲେ ସେ କେମିତି ପ୍ରେମ ପ୍ରାପ୍ତ ହୋଇପାରିବ ବା ସେ ଧୀର ବ୍ୟକ୍ତିରେ ପରିଣତ ହୋଇପାରିବ, ଏଇ ରୂପ ଯେଉଁ ନାସ୍ତିକ ମୂର୍ଖଗଣଙ୍କର ମତବାଦକୁ ଏଠାରେ କ'ଣ ଏଠାରେ ନିରସନ କରାଯାଉଛି। ତେଣୁ ଅତଏବ ଯେଉଁମାନେ ଶ୍ରଦ୍ଧାନ୍ୱିତ ଶ୍ରବଣ କରିବେ, ଶାସ୍ତ୍ରରେ ଯେଉଁମାନେ ଅବିଶ୍ୱାସ କରିବେ ସେମାନେ ନାମାପରାଧୀ, ସେମାନେ ପ୍ରେମ ପ୍ରାପ୍ତ ହୋଇପାରିବେ ନାହିଁ। ତେଣୁ ଏଇଭଳି ଭାବରେ ଏ ଶ୍ଳୋକର ଭାବାର୍ଥରେ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ଏ ଶ୍ଳୋକ କହିଛନ୍ତି। ଆମର ଓଡ଼ିଆରେ ମଧ୍ୟ ଭାବାର୍ଥରେ ଯେଉଁ କୁହାଯାଇଛି, ଶ୍ରୀକୃଷ୍ଣଙ୍କ ପ୍ରଣୟ ଲୀଳା ସମୂହର ଅସାଧାରଣ ଶକ୍ତି ବିଷୟରେ ଏଠାରେ ସ୍ପଷ୍ଟ ଭାବରେ ପ୍ରକାଶ କରାହୋଇଛି। ଗୁଣଗତ ଭାବେ ଭଗବାନଙ୍କ ଦିବ୍ୟ ପ୍ରେମମୟ ଲୀଳା ସମୂହ ସବୁ ଦୃଷ୍ଟିରୁ ଜାଗତିକ କାମର ଏତେ ବିପରୀତ ଯେ କେବଳ ମାତ୍ର ଭଗବାନଙ୍କ ଲୀଳା ଶ୍ରବଣ କରି ଜଣେ ଭକ୍ତ ନିଜର କାମ ବାସନାକୁ ଜୟ କରିପାରେ। ଅଶ୍ଳୀଳ ସାହିତ୍ୟ ପାଠ କରିବା ପାଇଁ କରିପାରିବା ନାହିଁ, ବରଂ ଆମର କାମ କରିବା ଦ୍ୱାରା କ'ଣ ହେବ, ଆମର କାମ ଆହୁରି ବୁଦ୍ଧିପ୍ରାପ୍ତ ହୁଏ। କିନ୍ତୁ ଭଗବାନଙ୍କ ପ୍ରଣୟ କାହାଳୀ ବା ତତ୍ ବିଷୟରେ ଶ୍ରବଣ ବା ପାଠର ଠିକ୍ ବିପରୀତ ଫଳ ପ୍ରାପ୍ତି ହୁଏ। ସୁତରାଂ ଭଗବାନ କୃଷ୍ଣ ଐତିକ ଭାବରେ କୃପା କରି ଏଇ ଜଗତରେ ତାଙ୍କ ରାସଲୀଳା ପ୍ରକଟ କରିଛନ୍ତି। ଆମେ ପିଲାଦିନେ ଆମର ମନେ ଅଛି ଆମେ ଶୁଣୁଥିଲୁ ରାସଲୀଳା ବର୍ଣ୍ଣନା କରାଯାଉଥିଲା, ଆମେ ସେଥିରେ ବୁଝିପାରୁନଥିଲୁ ଏସବୁ ଜିନିଷ। ଛୋଟ ପିଲାଦିନେ ଆମର ମନେ ପଡ଼ୁଛି ବର୍ତ୍ତମାନ ଏ ରାସଲୀଳା ଶୁଣିଲେ ଯେଉଁମାନେ ଶୁଣିବେ ସେମାନେ ତାଙ୍କର ହୃଦ୍ରୋଗ ଦୂର ହୋଇଯିବ। ଯେମିତି ବର୍ତ୍ତମାନ ପରୀକ୍ଷିତ ମହାରାଜ ପ୍ରଶ୍ନ ପଚାରିଲେ, ସେଠି ପରୀକ୍ଷିତ ମହାରାଜ ପ୍ରଶ୍ନ ନଥିଲା, ସେ ଅନ୍ୟ ଯେଉଁମାନେ ସେଠି ଶ୍ରବଣ କରୁଥିଲେ ଯେଉଁମାନେ ଏତେ ଉନ୍ନତ ଭକ୍ତ ନୁହନ୍ତି ତାଙ୍କର ଏ ସନ୍ଦେହ ଥିଲା, ସେ ସନ୍ଦେହକୁ ବ୍ୟକ୍ତ କରିଥିଲେ ପରୀକ୍ଷିତ ମହାରାଜ। ତେଣୁ ଆମେ ମଧ୍ୟ ସେ ଛୋଟ ପିଲାଦିନେ ଯେତେବେଳେ ଶୁଣୁଥିଲୁ ଆମ ଠାକୁର ଘରେ ଠାକୁରଙ୍କ ମନ୍ଦିରରେ ଜଗନ୍ନାଥଙ୍କ ମନ୍ଦିରରେ ସେ ରାସଲୀଳା ହେଉଥିଲା, ଛୋଟ ପିଲାଦିନେ ଆମେ ଶୁଣୁଥିଲୁ, ସେତେବେଳେ ଆମେ ଭାବୁଥିଲୁ ଭଗବାନ କାହିଁକି ଏଭଳି ସବୁ ଲୀଳା କରୁଥିଲେ, ଚିନ୍ତା କରୁଥିଲୁ। ତେଣୁ ଏବେ ମଧ୍ୟ କେତେଜଣ ବୁଝୁଛନ୍ତି ଭଗବାନଙ୍କ ରାସ ନୃତ୍ୟ। ଆମର ଇସ୍କନରେ ଅନେକ ସ୍ଥାନରେ ଏଇଟାକୁ କୁହାଯାଉନାହିଁ, ଆମେ ଆରମ୍ଭରୁ କହିଥିଲେ 29 ଅଧ୍ୟାୟ ଆରମ୍ଭରେ ଏଇଟା କହିଥିଲେ। ଅନେକ ଇସ୍କନ ସେଣ୍ଟର ଅଛି ଯେଉଁଠି ଏସବୁ ଲୀଳାକୁ ବର୍ଣ୍ଣନା ମଧ୍ୟ କରାଯାଉନାହିଁ, କାରଣ ତା ପାଇଁ ଯୋଗ୍ୟତା ମଧ୍ୟ ଦରକାର, ସେଥିପାଇଁ କୁହାଯାଉ ନାହିଁ। କିନ୍ତୁ ଆମେ ଯେତେବେଳେ ବର୍ଣ୍ଣନା କଲୁ, ଆମେ ଶ୍ରୀଶ୍ରୀମଦ ରାଧାଗୋବିନ୍ଦ ସ୍ୱାମୀ ମହାରାଜଙ୍କର କଥାକୁ ଅନୁସରଣ କରି ଆମେ ସେଠୁ କହିଥିଲୁ, ସନାତନ ଗୋସ୍ୱାମୀ ସେଇଟା କହିଛନ୍ତି, ଭକ୍ତମାନେ ଏଇଟା ଆସ୍ୱାଦନ କରିବେ, ଅନ୍ୟମାନେ ଆସ୍ୱାଦନ କରିପାରିବେ ନାହିଁ, ଅଭକ୍ତମାନେ ଏଇଟା ବୁଝିପାରିବେ ନାହିଁ। ତେଣୁ ଆମେ ଯଦି ଏହାକୁ ବର୍ଣ୍ଣନା କରିବାକୁ ଆସକ୍ତ ହେଉ, ତାହେଲେ ଏକ ଦିବ୍ୟ ପ୍ରେମାନନ୍ଦ ଉପଭୋଗ କରିବା ଆଉ କାମ ନାମ୍ନି ଏହି ଦିବ୍ୟ ପ୍ରେମର ବିକୃତ ପ୍ରତିଫଳନକୁ ପରିତ୍ୟାଗ କରିବା। ତେଣୁ ଶ୍ରୀକୃଷ୍ଣ ଯେପରି ଭଗବତ ଗୀତାରେ 2:39 ଶ୍ଳୋକରେ କହିଛନ୍ତି, ପରମ ଦୁଷ୍ଟ ନିବର୍ତ୍ତତେ, ଅର୍ଥାତ୍ ସେହି ପରମ ବସ୍ତୁକୁ ଥରେ କେହି ପ୍ରତ୍ୟକ୍ଷ କଲେ ସେ ଆଉ କେବେ ଜାଗତିକ ଆନନ୍ଦ ଆଡ଼କୁ ଫେରିଯିବ ନାହିଁ। ଏହିଭଳି ଭାବରେ 10 29 ଅଧ୍ୟାୟରୁ 33 ଅଧ୍ୟାୟ ଏ 5 ଅଧ୍ୟାୟରେ ଆମେ ଯେଉଁ ବର୍ଣ୍ଣନା କରାଯାଇଛି ଶ୍ଳୋକ ସବୁ ବର୍ଣ୍ଣନା ରାସ, ଇଏ ହେଉଛି ଭାଗବତଙ୍କର ପ୍ରାଣ ବୋଲି କୁହାଯାଏ, ରସ ପଞ୍ଚଧ୍ୟାୟ ଭାଗବତ ପ୍ରାଣ, ଏ ହେଉଛି ଭଗବାନଙ୍କ ଲୀଳାମାନଙ୍କ ଭିତରେ ଶ୍ରେଷ୍ଠ ଲୀଳା। ତେଣୁ ଆମକୁ କହିବାର ସୁଯୋଗ ମିଳିଲା, ଆପଣଙ୍କୁ ଶୁଣିବାର ସୁଯୋଗ ମିଳିଲା, ବିଭିନ୍ନ ଭଗବାନ ଯାହାକୁ ମାରିଲେ ମଧ୍ୟ ସେ ହତାରି ଗତିଦାୟକ ନା ଭଗବାନ, ନାଇଁ ନାଇଁ ସେଇଟା ହେଉଛି ଯେଉଁ ପରୀକ୍ଷିତ ମହାରାଜ ପ୍ରଶ୍ନ ପଚାରିଲେ ଯେ ଭଗବାନ କାହିଁକି ଏଭଳି ନିନ୍ଦନୀୟ କାର୍ଯ୍ୟ କଲେ, ପାପ କାର୍ଯ୍ୟ କାହିଁକି କଲେ, ଭଗବାନ ତ ଧର୍ମ ସ୍ଥାପନ କରିବା ପାଇଁ ଆସନ୍ତି, ଅଧର୍ମକୁ ନାଶ କରିବା ପାଇଁ ଆସନ୍ତି, ଏଭଳି ଅଧର୍ମ କାର୍ଯ୍ୟ କାହିଁକି କଲେ। ଏହି ପ୍ରଶ୍ନର ଉତ୍ତରରେ ଏ ଯେଉଁ କୁହାଗଲା, ଯେଉଁ ସାଧାରଣ ବ୍ୟକ୍ତି ଭଗବତ ଗୀତାରେ ସେଇଟା କୁହାଯାଇଛି, ଯେଉଁମାନଙ୍କର ଯଶ୍ୟ ନା ଅହଂକୃତ ଭାବ, ଯାହାଙ୍କର ଅହଙ୍କାର ନାହିଁ, ବୁଦ୍ଧି ଯଶ୍ୟ ନ ଲିପ୍ୟତେ ବା ବୁଦ୍ଧି ମଧ୍ୟ ଭୌତିକ ସ୍ତରରେ ନାହିଁ, ଯେଉଁମାନେ ଭଗବାନଙ୍କ ସହିତ ଯୁକ୍ତ ହୋଇଛନ୍ତି ଯାହାଙ୍କର ବୁଦ୍ଧି, ସେ ହତ୍ୱାପି ସ ଇମାନ ଲୋକାନ, ସମଗ୍ର ପୃଥିବୀର ଲୋକମାନଙ୍କୁ ହତ୍ୟା କଲେ ମଧ୍ୟ ନାୟଂ ହନ୍ତି ନ ନିବଦ୍ଧତେ, ସେ କାହାକୁ ମାରୁନାହାନ୍ତି କିଏ ସେ ମଧ୍ୟ ଏହି କର୍ମବନ୍ଧନରେ ପ୍ରବେଶ ପଡ଼ୁନାହାନ୍ତି ନ ନିବଦ୍ଧତେ। ତାହେଲେ ଭଗବାନ ଯିଏକି ମାନେ ଯିଏ କେବଳ ଅହଙ୍କାରରୁ ମୁକ୍ତ ହୋଇଯାଇଛି ସିଏ କୌଣସି ଫଳ ଭୋଗ କରୁନାହିଁ, ପାପ ଭୋଗ କରୁନାହିଁ, ହତ୍ୟା କଲେ ମଧ୍ୟ, ଆଉ ଇଏ ତ ସ୍ୱୟଂ ଭଗବାନ, ତାଙ୍କ କଥା କ'ଣ କୈମୁତିକ ନାୟକ, ଏଇଟା କୈମୁତିକ ନାୟକ କ'ଣ କି ମୃତ, ତାଙ୍କ କଥା ଆଉ କ'ଣ କହିବା ଭଗବାନ କଥା। ଭଗବାନ ତ ସମସ୍ତ ପ୍ରାଣୀର ମଙ୍ଗଳ କରିବା ପାଇଁ ଆସିଛନ୍ତି, ତେଣୁ ଏଇ ଯେଉଁ ଲୀଳାଟି କଲେ ଏଇଟାକୁ ଯେଉଁମାନେ ଶ୍ରବଣ କରିବେ ତାଙ୍କର କାମ ରୋଗ ଦୂର ହୋଇଯିବ ଏବଂ ସେମାନେ ଖୁବ୍ ଶୀଘ୍ର ଧୀର ବ୍ୟକ୍ତିରେ ପରିଣତ ହୋଇଯିବେ, ଇନ୍ଦ୍ରିୟକୁ ଜିତିଯିବେ ସେମାନେ କେବଳ ଏଇଟା ଶ୍ରବଣ କରିବା ମାତ୍ରକେ। ତେଣୁ ସନାତନ ଗୋସ୍ୱାମୀ ସେଇଟା କହିଛନ୍ତି, ଆମେ ପ୍ରଥମେ କହିଥିଲେ 29 ଅଧ୍ୟାୟରେ ଆରମ୍ଭରେ ସେଇଟା କୁହାହେଲା, ସନାତନ ଗୋସ୍ୱାମୀ କହୁଛନ୍ତି ଭକ୍ତମାନଙ୍କର ଏଇଟା ଆସ୍ୱାଦନୀୟ, ଭକ୍ତମାନେ ଏଇଟା ଶ୍ରବଣ କରିବେ, ଆସ୍ୱାଦନ କରିବେ, ସୁଖଦେବ ଗୋସ୍ୱାମୀ ଯେଉଁ ବର୍ଣ୍ଣନା କରିଛନ୍ତି, ଅଭକ୍ତମାନଙ୍କ ପାଖରେ ମଧ୍ୟ ବର୍ଣ୍ଣନା କରିଥିଲେ, ତେଣୁ ତାଙ୍କର ସନ୍ଦେହ ହୋଇଥିଲା। ଆଉ ଭକ୍ତମାନଙ୍କ କଥା କ'ଣ କହିବା, ଭକ୍ତମାନେ ଏଇଟା ଶୁଣିବା କଥା। ସନାତନ ଗୋସ୍ୱାମୀ କହୁଛନ୍ତି, ଆମର ଶ୍ରୀଶ୍ରୀମନ୍ତ ରାଧାକୃଷ୍ଣ ସେ ମହାରାଜ ତାଙ୍କର ପ୍ରବଚନରେ କଥା କହୁଥିଲେ। ତେଣୁ ଇଏ 38-33 ବହୁତ ସୁନ୍ଦର ସୁନ୍ଦର ଶ୍ଳୋକ ଆମେ ଶୁଣିଲେ କଲେ। ମୁଁ କେବେ ଏଇଟାକୁ କହିନଥିଲି ଭାଗବତ କଥା ଏସବୁ। ଆଉ ପ୍ରତି ଶ୍ଳୋକ ଆସ୍ୱାଦନ କଲେ, ପ୍ରତି ଶ୍ଳୋକର ଅର୍ଥ ଆମର ଯେତିକି ଶକ୍ତି ରହିଛି ସେତିକି ଶକ୍ତି ଭିତରେ ଆମେ କହିଲୁ। ମହାରାଜ ଆଉ ସୁନ୍ଦର ଭାବରେ ସବୁ କୁହନ୍ତି, ଆମର ଏତେ ଶକ୍ତି ନାହିଁ। ତେଣୁ ଯାହା ହଉ, ଏଇ 5ଟି ଅଧ୍ୟାୟରେ ଭଗବାନଙ୍କ ଏଇ ରାସଲୀଳା ବର୍ଣ୍ଣନା କରାଗଲା। ଇଏ ହେଉଛି ଆମେ ବର୍ଣ୍ଣନା କରିଥିଲୁ, ଇଏ ଅନୁକ୍ତ ଏଇଟା ଚାଲିବ 15 ବର୍ଷ ପର୍ଯ୍ୟନ୍ତ ଚାଲିବ। ଯଦି ଭଗବାନ 11 ବର୍ଷ କାଳ ରହିଥିଲେ, କିନ୍ତୁ ଆହୁରି 15 ବର୍ଷ ପର୍ଯ୍ୟନ୍ତ ଚାଲିବ ଏଇଟା। ଆମେ ଯେଉଁ ବର୍ଣ୍ଣନା କହିଥିଲୁ ସେଦିନ ଜଣେ ଆଚାର୍ଯ୍ୟ କହିଛନ୍ତି, ଗୁଢ଼ାର୍ଚ୍ଚି ବସତ୍ ଏକାଦଶ ସମାସତ୍ର ସବଳ ଗୁଢ଼ାର୍ଚ୍ଚି ବସତ୍ ବୋଲି କୁହାଯାଇଛି। 11 ବର୍ଷ କାଳ ସେ ଯେଉଁ ଲୀଳା କରିଥିଲେ ସବଳ ବଳରାମଙ୍କ ସହିତ, ଗୁଢ଼ାର୍ଚ୍ଚି ଗୁଢ଼ ଏ ଗୁପ୍ତ ଭାବରେ ସେ ଲୀଳା କରିଥିଲେ। ତେଣୁ ଏଇଥିରୁ ଆଚାର୍ଯ୍ୟମାନେ ଟିକାରେ କହୁଛନ୍ତି 15 ବର୍ଷ କାଳ ପର୍ଯ୍ୟନ୍ତ ଏ ଲୀଳା ସବୁ ଚାଲିଥିଲା। ଭଗବାନ ସବୁବେଳେ ବୃନ୍ଦାବନରେ ରହିଛନ୍ତି, ବୃନ୍ଦାବନରେ ଏ ଲୀଳା ସବୁ ହେଉଛି। ତେଣୁ ଏଇଭଳି ଭାବରେ 38-33 ଏଇ 5ଟି ଅଧ୍ୟାୟରେ ଆମେ ସବୁ ବର୍ଣ୍ଣନା କଲେ ଭଗବାନଙ୍କ ଲୀଳା। ତେଣୁ ଆ ପରେ ଆସନ୍ତାକାଲି 34 ଅଧ୍ୟାୟ କଥା ଆସିବ। ଆମେ ତ ଚାଲିଯିବୁ ଆଜି ନୃସିଂହପୁର। ହଁ, 15 ବର୍ଷ କାଳ ଏଇଟା ଲୀଳା ଚାଲିଥିଲା ବୋଲି ଜଣେ ଆଚାର୍ଯ୍ୟ କହିଛନ୍ତି। 11 ବର୍ଷ କାଳ ରହିଥିଲେ ନା ଭଗବାନ ବୃନ୍ଦାବନ, 11 ବର୍ଷ ଚାଲିଗଲେ ମଥୁରାକୁ। କିନ୍ତୁ ଆହୁରି 11-15 ମଧ୍ୟ ଏ 5 ବର୍ଷ ମଧ୍ୟ ଏଇସବୁ ରାସଲୀଳା ଚାଲିଥିଲା। ଯାହା ହଉ, ଏଇଟା ଆମେ ବୁଝିପାରିବା ନାହିଁ। ହଁ, ଗୁଢ଼ ଅର୍ଚି ବୋଲି କୁହାଗଲା, ସେଥିପାଇଁ ଗୁଢ଼ ଅର୍ଚି। ତାପରେ 34 ଅଧ୍ୟାୟରେ ଇଏ ହେବ କ'ଣ, ଏଠି ଲୀଳା ସବୁ ବର୍ଣ୍ଣନା କରାଯାଇଛି ଯେ ଶଙ୍କ ଏ ଯେଉଁ ନନ୍ଦ ମହାରାଜ ବିଦ୍ୟାଧର ସର୍ପ, ବିଦ୍ୟାଧର ସର୍ପ ଉଦ୍ଧାର ପାଇବ। ନନ୍ଦ ମହାରାଜ ଯିବେ କ'ଣ, ଏ ଯେଉଁ ଶିବରାତ୍ରି ପାଇଁ ସେ ଯିବେ, ଶିବ ପୂଜା ଅମ୍ବିକାବନକୁ ଯାଇଥିଲେ। ଅମ୍ବିକାବନରେ ସେଇଠି ଯେତେବେଳେ ସେ ଶିବ ପୂଜା କରୁଥିଲେ, ସେଇ ସମୟରେ ଗୋଟେ ସର୍ପ ତାଙ୍କୁ ଦଂଶନ କରିଥିଲେ। ତାରି ଭିତରେ ସବୁ ଅମ୍ବିକାବନ ଗୋଟେ ନାମ ନାହିଁ ଦ୍ୱାଦଶ ବନ ଭିତରେ, କିନ୍ତୁ କେଉଁ ବନ ଭିତରେ ସେଇଟା ରହିଛି ଆଉ ଦ୍ୱାଦଶ ବନର ଭିତରେ। ହଁ, ଉପବନ ଭଳି। ତେଣୁ ଏ ଯେଉଁ ସର୍ପ ବିଦ୍ୟାଧର, ଇଏ ଥିଲେ ବିଦ୍ୟାଧର। ବିଦ୍ୟାଧରକୁ ଭଗବାନ ଯେତେବେଳେ ତାଙ୍କର ପାଦରେ ସ୍ପର୍ଶ କଲେ, ସେତେବେଳେ ସେ ପୁଣି ଗୋଟେ ରୂପ ପ୍ରାପ୍ତ ହେଲେ, ବିଦ୍ୟାଧର ରୂପ ପ୍ରାପ୍ତ ହେଲେ। ଏବଂ ଏହି ଅଧ୍ୟାୟରେ ମଧ୍ୟ ଆଉ ଗୋଟେ ଲୀଳା ବର୍ଣ୍ଣନା କରାଯାଇ, ଶଙ୍ଖଚୂଡ଼ ଯିଏକି ଥିଲେ ଜଣେ ଯକ୍ଷ ଥିଲେ, କୁବେରଙ୍କର ଅନୁଗାମୀ ଥିଲେ, କିନ୍ତୁ ସିଏ ଏଇ ଶଙ୍ଖଚୂଡ଼ ଭଗବାନ ତାକୁ ବଳରାମ ତାକୁ ହତ୍ୟା କରିବେ, ଶଙ୍ଖଚୂଡ଼କୁ ଭଗବାନ ନା କୃଷ୍ଣ ହତ୍ୟା, କୃଷ୍ଣ ହତ୍ୟା କରିକିରି ତାଙ୍କର ମଥାରେ ଗୋଟେ ମଣି ଥିବ, ସେ ମଣିକୁ ପ୍ରଦାନ କରିବେ, ବଳରାମ ପ୍ରଦାନ କରିବେ। ଏଇ 34 ଅଧ୍ୟାୟରେ ଏସବୁ ବର୍ଣ୍ଣନା କରାଯିବ। ଆ ପରେ 35 ଅଧ୍ୟାୟରେ ପୁଣି ଗୋପୀମାନଙ୍କ କଥା ଆସିବ, ଯୁଗଳ ଗୀତ। ଯୁଗଳ ଗୀତ କହିଲେ 2-2 ଶ୍ଳୋକରେ ଗୋଟିଏ ଗୋଟିଏ କଥା କୁହାଯାଇଛି ଯୁଗଳ ଗୀତ। ଯୁଗଳ ଗୀତ ଏଇ 24 ଶ୍ଳୋକ ଅଛନ୍ତି, 12x24 12 ଦ୍ୱାଦଶ ବନ, ଦ୍ୱାଦଶ ବନ ହିସାବରେ 12 ଯୁଗଳ ରହିଛି, 12x24 ଶ୍ଳୋକ ଅଛନ୍ତି। ଏବଂ ପ୍ରଥମେ ସୁଖଦେବ ଗୋସ୍ୱାମୀ କହିଲେ ଏଇଭଳି ଭାବରେ ଗୋପୀମାନେ ଏ ଯେଉଁ ରାତ୍ରିରେ ଭଗବାନଙ୍କ ସହିତ ନୃତ୍ୟ କରୁଥିଲେ, ଦିନବେଳା ଭଗବାନଙ୍କ ସହିତ ଆଉ ମିଳନ ହୋଇପାରୁନଥିଲା, ବିରହରେ ସେସବୁ ଭଗବାନଙ୍କ ଲୀଳାକୁ ସବୁ ଗାନ କରୁଥିଲେ, ଯାହାକୁ ଯୁଗଳ ଗୀତି ବୋଲି କୁହାଯାଉଛି। ବିଶେଷ ଭାବରେ ଏଇ ଭଗବାନଙ୍କୁ ଯେଉଁ ସବୁ ଲୀଳା ରହିଛି ତା ଭିତରେ ଶ୍ରେଷ୍ଠ ଲୀଳା ତାଙ୍କର ସବୁ ଲୀଳାର ଭିତରେ ତାର ପ୍ରାଧାନ୍ୟ ରହିଛି ବଂଶୀ ମାଧୁରୀ। ତେଣୁ ଏଇ ବଂଶୀ ମାଧୁରୀ 21 ଅଧ୍ୟାୟରେ ବଂଶୀ ଗୀତ ବର୍ଣ୍ଣନା କରାଯାଏ। ଗୋପୀ କ'ଣ ବଂଶୀ ଗୀତ ବୋଲି କୁହାଯାଉଛି ନା 21 ଅଧ୍ୟାୟକୁ। ଏଇ ବଂଶୀ ବିଷୟରେ କୁହାଯାଇଥିଲା, ଗୋପୀମାନେ ବଂଶୀ ବିଷୟରେ କହିଥିଲେ, ବେଣୁ ଗୀତି। ଏବଂ ଏଠି ମଧ୍ୟ ଏଇ 35 ଅଧ୍ୟାୟରେ ମଧ୍ୟ ସେଇ ବେଣୁ ଉପରେ କଥା କୁହାଯିବ। 35 ଅଧ୍ୟାୟରେ ବେଣୁ ଗୀତ, ତେଣୁ ଏଇଟାକୁ ଆମର ମହାରାଜ ଏଇଟାକୁ ସବୁ ଆମର ଯେତେ ଭାଗବତ ଶ୍ଳୋକ ଅଛନ୍ତି ଏସବୁ ଆବୃତ୍ତି ହୁଏ, କିନ୍ତୁ ଏଇଟା ହେଉଛି ଗୀତ, ଗୋପୀ ଗୀତ, ଏ ଯୁଗଳ ଗୀତ ବୋଲି କୁହାଯାଉଛି। ତେଣୁ ଏଇଟା ଗୀତ ଆକାରରେ ଗାନ କରାଯିବ। ଆମର ଶ୍ରୀ ଶ୍ରୀମନ୍ତ ରାଧାକୃଷ୍ଣ ସେ ମହାରାଜ ଆକୁ ଯେଉଁ ରହିଛି ଆମର ରାମଚରିତ ମାନସ ସ୍ୱରରେ ଏଇଟାକୁ ଗାନ କରୁଥିଲେ। ସେ ଅନୁସାରେ ଆମେ 35 ଅଧ୍ୟାୟର କଥା ପୁଣି ଯେତେବେଳେ ଆସିଲେ କଥା କହିବା। ତେଣୁ ଆଜି ସମୟ ଅଛି, ଆମର କିଛି ସମୟ ଆମେ ଏ ଗୋପୀ ଗୀତ ଟିକିଏ ଗାନ କରିବା। ଅନ୍ତିମ 31 ଅଧ୍ୟାୟର ଯେଉଁ ଗୀତ ଅଛି, ସେଇ ଗୀତଟି ଯେଉଁ 19 ଅଛି, ସେଇ ଗୀତ ଗାନ କରି ଆମ କଥା ବିଶ୍ରାମ ଦେବା। ହଁ, ଗୋବିନ୍ଦ ଦଶମ ସ୍କନ୍ଧ 31 ଅଧ୍ୟାୟ ଶ୍ଳୋକ 1-19 ଏ ଗୀତ ଟିକେ ଆମେ ଗାନ କରିବା, ଗୋପୀ ଗୀତ। ନା ଆପଣ କ'ଣ ଗାନ କରିବେ କିଛି? ଆଚ୍ଛା, ଜୟତି ତେଧିକଂ ଜନ୍ମନା ବ୍ରଜ ଶ୍ରୟତ ଇନ୍ଦିରା ସ୍ୱଦତ୍ର ହି ଦୈତ ଦୃଶ୍ୟତା ଦୀକ୍ଷୁତାବକା ତୋଇ ଧୃତା ସବ ତ୍ୱାଂ ବିଚିନ୍ନୁତେ ଶରଦୁ ଦାସ ଏ ସାଧୁ ଜାତ ସରସି ଯୋଦର ଶ୍ରୀମୃ ସାଦୃଶ୍ୟ ସୁରଥ ନାଥ ତେ ଶୁଳ୍କ ଦାସିକା ବରଦ ନିଘ୍ନ ତୋ ନେହ କିମ୍ବଧ ବିଷ ଜଳାପୟା ବ୍ୟାଳ ରାକ୍ଷସା ବର୍ଷ ମରୁତାତ୍ ବୈଦୁତା ନଳା ବିଷମୟାତ୍ମଜା ବିଶ୍ୱତୋ ଭୟା ଋଷଭ ତେ ବୟଂ ରକ୍ଷିତା ମୋହୋ ନଖଡ଼ୁ ଗୋପିକା ନନ୍ଦନୁ ଭବାନ ଅଖିଳ ଦେହିନାମାନ୍ତରାତ୍ମଧ୍ରୁ ବିଖନ ସାର୍ଥିତ ବିଶ୍ୱଗୁପ୍ତ ଏ ସଖଉ ଦେବାନ ସାତ୍ୱତାଙ୍କୁଳେ ବିରଚିତା ଭୟଂ ବିଷ୍ଣୁ ଦୁର୍ଜତେ ଚରଣ ମିଉଷା ସଂସୃତିର୍ଭୟା କର ସରୋରୁ କାନ୍ତ କାମଦଂ ଶିରସି ଦେହିନା ଶ୍ରୀକର ବ୍ରଜ ଜନାର୍ଦ୍ଦିହାନ ବୀରଜୋଷିତା ନିଜ ଜନ ସ୍ମୟଂ ଧ୍ୱଂସନ ସ୍ମିତ ଭଜ ସଖେ ଭବ କିଙ୍କରି ସ୍ମନ ଜଳ ରୁହାନ ଚାରୁ ଦର୍ଶୟ ପ୍ରଣତ ଦେହିଣା ପାପ କର୍ଷଣ ତୃଣ ଚୁରାନୁବ ଶ୍ରୀନିକେତନ ଫଣି ଫଣାର୍ପିତ ଦେ ପଦାମ୍ବୁଜ କୃଣୁ କୃତେ ସୁନା କ୍ରିନ୍ଦି ହୃଚ୍ଛୟା मधुराया गिरा भर्गुवाक्या बुध मनो गया पुष्करे क्षण विधि करी रिमा वीर मोहति अधर सिधुना पायस्वना तब कथा मृदा तप्त जीवना कवि भिरीडिता कर्म सापह श्रवण मंगल श्रीमदवात भुवि गुण दिजे भुवि दजना प्रसितं प्रिया प्रेम वीक्षण विहरणं च ते ध्यानमङ्गलं रहसि संविदो जारुदि सुसा कुहक नो मनाख्यो वयन्ति जड़सि जाद्रजा चारयन् पशु नळिन सुन्दरं नाथ ते पदं शीलतृणाङ्कुरै सीदति तिना कलिलतां मना कान्त गच्छति दिनपरीक्षये नीलकुन्दळे वनरुहानन बिभ्रदामृतं घनरजस्वरं दर्शयन्मुहो मनसि न स्मरा वीरजच्छसि प्रणतकामदं पद्मजार्चितं धरणिमण्डन ध्येयमापदि चरणपङ्कजं शान्तमञ्चते रमणनास्तने स्वर्पयाधिहन् सुरथवर्धनं शोकनाशनं सरितवेणुना सुष्टुचुम्बितम् इतरराघवी स्मारणं नुणा वितरवीरना ते धरामृतम् अटति जाद्भवा ननीकाननं त्रुटिजुगायते त्वामपश्यता कुटिलं कुन्तलं श्रीमुखं च ते जड उदीक्षतां पद्मकृदृशां पतिसुतान्वया भ्रातृबान्धवान् अतिविलङ्घते त्यच्युता गता गतिविदस्तवो गीतमोहिता कितवजोषिता कष्टजेर्निषि रहसि संविदो रुचयोदया प्रसितानन प्रेम वीक्षणं बृहदूरश्रियो वीक्षधाम ते मुहूर्ते सुहा मूयते मना व्रजवनौकसा व्यक्तिरङ्गते वृजिनहन्त्यलं विश्वमङ्गलं त्यजमनाञ्चना त्वत्स्पृहात्मना स्वजनहृदृजा जन्निसूदनं यत्ते सुजातचरणां बृहं शनिषु भीतासने बृहदधिमयि कर्कशेषु तेनाटविमटसिता प्रथतेन किंचित् कूर्पादेर्भिर्भ्रमति धीवतायुषान्नः। जय श्रीमद्भागवतम की, जय श्रीप्रभुपाद महाराज की, जय श्री गुरुदेव की, सम्यक् गौर भक्तवृंद की, जय गौर प्रमाण।